କଥାର ନାମ ବଂଶୀ। ରଚନା ପ୍ରକାଶ ମହାପାତ୍ର। ପଢ଼ି ଶୁଣାଉଛନ୍ତି ଡକ୍ଟର ଆଲୋକ ଅଗ୍ନିବେଶ। ଯୌବନ ମନେ ପଡ଼େ? ସରୋଜ ପଚାରିଛି। ମନେ ପଡ଼େ, ମୁଁ ତ ଏବେ ବି ଯୌବନରେ। ସମୟର ସ୍ରୋତରେ ଦେହ ହୁଏତ କିଛି ବାଟ ଆଗେଇ ଯାଇ ଥାଇପାରେ, କିନ୍ତୁ ମନ ଏବେ ବି ସେଇ ଯୌବନରେ ଅଛି। ସେଥିପାଇଁ ତ ଦୋକାନରେ ବେଳେବେଳେ ଯାଇ ପଚାରେ, କିଛି ଭଲ ହେୟାର ଡାଇଂ ଅଛି? ନୂଆ କିଛି ସେମିତି ବାହାରିଛି କି ଯାହା ବାଳକୁ ମଚମଚ କଳା କରିବ, କିନ୍ତୁ ବାଳର କିଛି କ୍ଷତି ଘଟାଇବନି, ଆମୋନିଆ ନଥିବ, ନ୍ୟାଚୁରାଲ କି ହର୍ବାଲ ହେଲେ ଭଲ। ଟେଲିସପ୍ର ଏଡ୍ ଦେଖି ଦେଖି ଫେସିଆଲ ପାଇଁ କ୍ରିମ୍ ଅର୍ଡର କରେ, ଯାହା ମୁହଁର ତ୍ୱଚାକୁ ସତେଜ ରଖିବ, ବୟସର ଚିହ୍ନକୁ ସମ୍ପୂର୍ଣ୍ଣ ନହେଲେ ବି କିଛିଟା ଢାଙ୍କି ଦେଇପାରିବ। କେବଳ ସେତିକି ନୁହେଁ, ପୋଷାକପତ୍ରରେ ବି ମୁଁ ଭାରି ଚୁଜି, ଧୂମ୍ କିଣେ, ବସ୍ଷ୍ଟାଣ୍ଡ ରବି ମାଷ୍ଟର ପାଖେ ଢେର ବନାଏ। ଏସବୁର କାରଣ ହେଲା ସତେଜ ମନ ପାଇଁ ଫିନ୍ଫିନ୍ ପୋଷାକଟେ ବୋଧେ ନିହାତି ଜରୁରୀ। ନୂଆ ସାର୍ଟ ପିନ୍ଧି ସାଙ୍ଗମାନଙ୍କ ଆଗରେ ଟହଲ ମାରିଲା ବେଳେ କିଏ ଯଦି ପୋଷାକପତ୍ର ଉପରେ ଟିପ୍ପଣୀ ନ ଦେଲା, ତେବେ ମନ ଦୁଃଖ ହୋଇଯାଏ, ନିଜ ତରଫରୁ ବି ସଫେଇ ଦିଏ, କେମିତି ଲାଗୁଛି କହିଲ? ସରୋଜ କି ରମା ଗୋଚ୍ଛାଏ ତ ଯଦି କୁହନ୍ତି, ୱାଓ ହିର ଭଳି ଦିଶୁଚ, ମନ ଖୁସି ହେଇଯାଏ। ଅଜୟ ସ୍ୱାଇଁ ଯଦି କହେ, ହେ ଏମିତି ଚିକ୍ଚିକିଆଟେ କ'ଣ ପିନ୍ଧିଲେ ମ, ପାଲାବାଲା ପରି ଦିଶୁଛନ୍ତି, ଉଚ୍ଚାଟ ଫିକା ପଡ଼ିଯାଏ। ଯୌବନର ଦସ୍ତୁର ହିଁ ତାହା, ସଦାବେଳେ ୱାଓ ଚାହିଁବ, ହେ ନୁହେଁ। ତେଣୁ ଫିକା ପଡ଼ି ଆସୁଥିବା ଯୌବନର ରଙ୍ଗ ବିନ୍ୟାସରେ ମୁଁ ଏବେ ବି ଲାଗୁଛି ମୃତ୍ୟୁ ଅବଧି ବୋଧେ ରହିବ ଏ ଢଙ୍ଗ। ତେବେ ଏ ଦେହକୁ ଯୌବନ କେବେ ଓ କେମିତି ଆସିଲା ଓ ଦେହରୁ କେବେ ଯିବା ପାଇଁ ନୋଟିସ୍ ଫୋଟିସ୍ ଦେଲା, ତାର ବିଧିବଦ୍ଧ ସମୟ ସମ୍ପର୍କରେ କହିପାରିବିନି। କେବଳ ମୁଁ କାହିଁକି, କେହି ବୋଧେ କହିପାରିବେନି। ମୋତେ ଲାଗେ ହେତୁ ହେଲା ବେଳକୁ ବୋଧେ ଯୌବନ ଆସିସାରିଥାଏ ଓ ମନସ୍କ ହେଲା ବେଳକୁ ସେ ବିଦାୟ ନେଇ ସାରିଥାଏ। ହଁ, ଝିଅମାନେ ହୁଏତ କହିପାରିବେ ଏ ବିଷୟରେ, କାରଣ ମେନ୍ସଟ୍ରୁଆଲ ମ୍ୟାଚୁରିଟି ପରେ ଝିଅମାନେ ଯେମିତି ଫିଲ୍ କରନ୍ତି, ତାଙ୍କ ଦେହକୁ ଯୌବନ ଆସିଗଲା। ପୁଅମାନଙ୍କ କ୍ଷେତ୍ରରେ ସେମିତି କିଛି ସୂଚନା ନଥାଏ। ରାଧୁ ମିଶ୍ର ତ ସ୍ପଷ୍ଟ ଲେଖିଛନ୍ତି, ଯେଉଁଦିନ ପୋଷାକ ମାପ ଦେବା ପାଇଁ ଝିଅ ବଦଳରେ ଝିଅର ମା ଯାଏ, ସେଇ ଦିନଠାରୁ ଭାବିନେବାକୁ ହୁଏ ଯେ ଝିଅର ଯୌବନ ଆସିଗଲା। ବା କେଡ଼େ ସରଳ ଅଭିବ୍ୟକ୍ତି! ଅବଶ୍ୟ ପୁଅଙ୍କ ନିଶଧାଡ଼ି ଉଠିଲା ପରେ ପରେ ସେମିତି ଟିକେ ଟିକେ ଲାଗେ, କିନ୍ତୁ ତାହା ଭାରି ଅସ୍ପଷ୍ଟ। ନିଶଧାଡ଼ି ଉଠିବା ପୂର୍ବରୁ ବି ତ ଲାଗେ, ମୋର ନିଶ ଉଠୁନଥିଲା, ମୁଁ ନନାଙ୍କ ରେଜରାଣୀ ଗୋପନରେ ତାକୁ କାଟି କାଟି ପରିଶ୍ରମ କରି ବଢ଼ାଇଛି। ନିଶଧାଡ଼ିକୁ ମୁଁ ପୁଅମାନଙ୍କ ଯୌବନର ବଗିଚା ବୋଲି ଭାବେ, ତେଣୁ ମୁଁ ସେ ବଗିଚାକୁ ଖୋସି ରୋଇ ପାଣି ଦେଇ ଟିକେ ଜଲ୍ଦି ତିଆରି କରିଦେଲି। ପରେ ବୁଝିଛି ଅନେକ ବି ସେମିତି କରିଥାନ୍ତି, କାରଣ ସମସ୍ତଙ୍କ ଭିତରେ ବୋଧେ ଏମିତି ଗୋଟେ ଭାବନା ଗୋପନ ଭାବେ ଥାଏ ଯେ ଯୌବନ ଟିକେ ଜଲ୍ଦି ଆସୁ ଓ ଦୀର୍ଘସ୍ଥାୟୀ ହୋଇ ରହୁ, କିମ୍ବା କେବେ ବି ନ ଯାଉ ଯେମିତି ମୁଁ ଭାବେ। ତାକୁ ଜଲ୍ଦି ଆଣିବା କ୍ରିୟାଟି ବି ମନ୍ଦ ନୁହେଁ। ପର୍ବ ଆସିଗଲାଣି, ଆମ୍ବ ପାଚିନି ଯଦି ତାକୁ କାର୍ବାଇଟ୍ ଦେଇ ପଚାଯାଉ, ପର୍ବ ଓ ଆମ୍ବର ସ୍ୱାଦ ପାଖରେ ପାଚିବାର କାରଣଟି ତୁଚ୍ଛ ନୁହେଁ କି? ତେବେ ଯୌବନର ପଦଧ୍ୱନି ମୋର ପ୍ରଥମ ମାଷ୍ଟ୍ରୁବେସନର ଅନୁଭୂତି ମନେ ଅଛି। 9th class, ଆମେ ଆମ ସ୍କୁଲ ଟିଚର ବିମ୍ବାଧର ସାରଙ୍କ ପାଖେ ଟ୍ୟୁସନ ପଢ଼ିବାକୁ ଯାଉଥାଉ। ପରୀକ୍ଷା ଆସିଲେ ତାଙ୍କ ଘରେ ଶୋଇ ପାହାନ୍ତିଆ ପଢ଼ାପଢ଼ି କରୁ। ସେମିତି ଏକ ଶୀତ ପାହାନ୍ତିଆରେ ମଧୁ ବୋଲି ମୋର ଗୋଟେ ଅତି ପ୍ରିୟ ସାଙ୍ଗ ମୋତେ ମାଷ୍ଟ୍ରୁବେସନ କଥା କହିଥିଲା। ଖାଲି କହିଲା, ଏମିତି କଲେ ସେମିତି ହେବ। ମୁଁ ପ୍ରଥମେ ଭୟ ପାଇଗଲି, କହିଲି ଇସ୍ କି ଖରାପ କଥା, ଯଦି କିଛି ହୋଇଯାଏ? ସେ ହସିଲା, କହିଲା, ନା ରେ କିଛି ହେବନି, ଦେଖିବୁ ବଢ଼ିଆ ଲାଗିବ, ସମସ୍ତେ କରନ୍ତି। ମୁଁ ତା କଥାରେ ପଡ଼ି ଏମିତି କଲି, ସତକୁ ସତ ସେମିତି ଲାଗିଲା।
Sample complete. Ready to continue?